ଆକାଶବାଣୀ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ତିନି ଦେଶ ଗସ୍ତ କରି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କଲେ ପ୍ରଧାନମନ୍ତ୍ରୀ। ଦୀର୍ଘସୂତ୍ରୀ ପ୍ରତିରକ୍ଷା ସହଯୋଗ ଯୋଜନା ଲାଗି ସମ୍ମତି ପ୍ରକାଶ କଲେ ଭାରତ ଓ କ୍ରୋଏସିଆ। ଇରାନ୍ରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ 110 ଜଣ ଭାରତୀୟ ଛାତ୍ରଛାତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 211 ଜଣଙ୍କ ମୃତଦେହ ଚିହ୍ନଟ ସୂଚନା। ଦେଶରେ ଆଦିବାସୀ ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ଲାଗି ଉଦ୍ୟମ କରୁଛନ୍ତି ସରକାର, କହିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ। ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ ଇଂଲଣ୍ଡ ମଧ୍ୟରେ 5 ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ଟେଷ୍ଟ ସିରିଜ୍। ଭାରତ ଏବଂ କ୍ରୋଏସିଆ ବିଶ୍ୱଶାନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଭାଗିଦାରିତା ଲାଗି 4 ବୁଝାମଣାପତ୍ରରେ ସ୍ୱାକ୍ଷର କରିଛନ୍ତି। ଏହିସବୁ ବୁଝାମଣାପତ୍ରଗୁଡ଼ିକ କୃଷି, ସାଂସ୍କୃତିକ ଆଦାନ ପ୍ରଦାନ, ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ଓ ଜାଗ୍ରେବ ବିଶ୍ୱବିଦ୍ୟାଳୟରେ ହିନ୍ଦୀ ଚେୟାର ପ୍ରତିଷ୍ଠା ନିମନ୍ତେ ଉଦ୍ଦିଷ୍ଟ। ଉଭୟ ଦେଶ ପ୍ରତିରକ୍ଷା କ୍ଷେତ୍ରରେ ମିଳିତ ପ୍ରଶିକ୍ଷଣ, ସାମରିକ ଆଦାନ ପ୍ରଦାନ ଏବଂ ଶିଳ୍ପ କ୍ଷେତ୍ରରେ ଭାଗିଦାରିତା ଲାଗି ଏକ ଦୀର୍ଘସୂତ୍ରୀ ପ୍ରତିରକ୍ଷା ସହଯୋଗ ଯୋଜନା ଲାଗି ସମ୍ମତି ପ୍ରକାଶ କରିଛନ୍ତି। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ରୋଏସିଆ, କାନାଡା ଏବଂ ସାଇପ୍ରସ୍ ଗସ୍ତ ଶେଷ କରି ନୂଆଦିଲ୍ଲୀ ପ୍ରତ୍ୟାବର୍ତ୍ତନ କରିଛନ୍ତି।
रक्षा क्षेत्र में लॉन्ग टर्म सहयोग के लिए एक रक्षा सहयोग प्लान बनाया जाएगा, जिसमें ट्रेनिंग और मिलिट्री एक्सचेंज के साथ साथ रक्षा उद्योग पर भी फोकस किया जाएगा। ऐसे बहुत से क्षेत्र हैं जहां हमारी अर्थव्यवस्थाएं एक दूसरे की पूरक हो सकती। हमारे इन क्षेत्रों को चिन्हित किया गया। हमने द्विपक्षीय व्यापार को बढ़ाने और विश्वसनीय सप्लाई चेन तैयार करने के लिए कई क्षेत्रों में सहयोग बढ़ाने का निर्णय लिया है। हम फार्मा, एग्रीकल्चर, ଇନ୍ଫର୍ମେସନ ଟେକ୍ନୋଲୋଜି, କ୍ଲିନ୍ ଟେକ୍ନୋଲୋଜି, ଡିଜିଟାଲ ଟେକ୍ନୋଲୋଜି, ରିନ୍ୟୁଏବଲ ଏନର୍ଜି, ସେମିକଣ୍ଡକ୍ଟର, ଏସେ କଇ ମହତ୍ତ୍ୱପୂର୍ଣ୍ଣ ବିଷୟୋ ମେ ସହଯୋଗ କୋ ବଢ଼ାବା ଦେଙ୍ଗେ।
କେନ୍ଦ୍ରୀୟ ଏବଂ ଦକ୍ଷିଣ ପୂର୍ବ ୟୁରୋପୀୟ ଦେଶଗୁଡ଼ିକ ଗସ୍ତ କରି ପ୍ରଧାନମନ୍ତ୍ରୀ କ୍ରୋଏସିଆ ପ୍ରତିପକ୍ଷ ଆନ୍ଦ୍ରେଜ ଫ୍ଲେଙ୍କୋଭିକ୍ଙ୍କ ସହ ପ୍ରତିନିଧିସ୍ତରୀୟ କଥାବାର୍ତ୍ତା କରିଛନ୍ତି। ଉଭୟ ନେତା ବିଶ୍ୱଶାନ୍ତି, ଗଣତାନ୍ତ୍ରିକ ମୂଲ୍ୟବୋଧ, ବାଣିଜ୍ୟ, ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ଉଭୟ ଦେଶର ପ୍ରତିବଦ୍ଧତା ଦୋହରାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଦୃଢ଼ ଭାବେ କହିଛନ୍ତି, ୟୁରୋପ ହେଉ କି ଏସିଆ ମହାଦେଶ, ବିବାଦର ସମାଧାନ ଯୁଦ୍ଧ କ୍ଷେତ୍ରରେ ନୁହେଁ, ବରଂ ଆଲୋଚନା ଓ କୂଟନୀତି ମାଧ୍ୟମରେ ସମ୍ଭବ। ଶ୍ରୀ ମୋଦି ପ୍ରତ୍ୟେକ ଦେଶର ସାର୍ବଭୌମତ୍ୱକୁ ଭାରତ ସମ୍ମାନ କରେ ବୋଲି କହିଛନ୍ତି। ସେ କହିଛନ୍ତି, କଠିନ ସମୟରେ ସମର୍ଥନ ଉଭୟ ଦେଶ ମଧ୍ୟରେ ପାରସ୍ପରିକ ବିଶ୍ୱାସ ଏବଂ ବନ୍ଧୁତ୍ୱପୂର୍ଣ୍ଣ ମନୋଭାବ ବୃଦ୍ଧି କରିବ। ଆତଙ୍କବାଦକୁ ସମାଜ ବିରୋଧୀ ବୋଲି ବର୍ଣ୍ଣନା କରି ପ୍ରଧାନମନ୍ତ୍ରୀ ପହଲଗାମ ଆକ୍ରମଣ ନେଇ କ୍ରୋଏସିଆ ନେତୃତ୍ୱଙ୍କ ସମବେଦନା ଲାଗି ଧନ୍ୟବାଦ ଜଣାଇଛନ୍ତି।
हम सहमत है कि आतंकवाद मानवता का दुश्मन है, लोकतंत्र में विश्वास रखने वाली शक्तियों का विरोधी है। 22 अप्रैल को भारत में हुए आतंकी हमले पर संवेदनाओं के लिए हम प्रधानमंत्री जी और क्रोएशिया सरकार के हार्दिक आभारी हैं। ऐसे कठिन समय में हमारे मित्र देशों का साथ हमारे लिए बहुत मूल्यवान था। हम दोनों सहमत है कि आज के वैश्विक वातावरण में भारत और यूरोप की साझेदारी बहुत महत्व रखती।
ଇରାନ୍ର ଉତ୍ତରାଞ୍ଚଳରୁ 110 ଜଣ ଭାରତୀୟ ଛାତ୍ରଙ୍କୁ ନେଇ ଆସିଥିବା ବିମାନ ଆଜି ପାହାନ୍ତାରେ ନୂଆଦିଲ୍ଲୀରେ ଅବତରଣ କରିଛି। ଇରାନ୍ ଏବଂ ଇସ୍ରାଏଲ୍ ମଧ୍ୟରେ ଆକ୍ରମଣ ଓ ପ୍ରତିଆକ୍ରମଣକୁ ନେଇ ସୃଷ୍ଟି ହୋଇଥିବା ପରିସ୍ଥିତିକୁ ଦୃଷ୍ଟିରେ ରଖି ଭାରତୀୟମାନଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରି ସ୍ୱଦେଶ ଆଣିବା ଲାଗି କେନ୍ଦ୍ର ସରକାର ଅପରେସନ୍ ସିନ୍ଧୁ ଅଭିଯାନ ଆରମ୍ଭ କରିଛନ୍ତି। ପ୍ରଥମ ପଦକ୍ଷେପ ସ୍ୱରୂପ ତେହେରାନ୍ସ୍ଥିତ ଭାରତୀୟ ଦୂତାବାସ ଇରାନ୍ ଉତ୍ତରାଞ୍ଚଳରୁ 110 ଜଣ ଛାତ୍ରଙ୍କୁ ଆର୍ମେନିଆ ଦେଇ ସୁରକ୍ଷିତ ଭାବେ ଭାରତ ଅଣାଯାଇଛି। ସମ୍ପୃକ୍ତ ଛାତ୍ରଛାତ୍ରୀମାନେ ସଡ଼କ ପଥ ଦେଇ ଆର୍ମେନିଆ ରାଜଧାନୀ ୟାରାଭାନ୍ରେ ପହଞ୍ଚିଥିଲେ। ସେଠାରୁ ଏକ ସ୍ୱତନ୍ତ୍ର ବିମାନ ଯୋଗେ ସେମାନଙ୍କୁ ଅଣାଯାଇଛି। କେନ୍ଦ୍ର ବୈଦେଶିକ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ କୀର୍ତ୍ତିବର୍ଦ୍ଧନ ସିଂ କହିଛନ୍ତି, ଇରାନ୍ରୁ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି 350 ଜଣ ଭାରତୀୟ ନାଗରିକ ଅନୁରୋଧ କରିଛନ୍ତି। ଆଜି ମଧ୍ୟ ଏକ ବିମାନରେ ତୁର୍କମେନିସ୍ତାନରେ ଫସି ରହିଥିବା ଭାରତୀୟମାନଙ୍କୁ ସ୍ୱଦେଶ ଅଣାଯିବ। ସେ କହିଛନ୍ତି, ଭାରତ ସରକାର ଉଦ୍ଧାର ସମୟରେ କଟକଣା ବିହୀନ ବାୟୁସୀମା ବ୍ୟବହାର କରୁଛନ୍ତି।
ଆମର ଗଭର୍ଣ୍ଣମେଣ୍ଟ ପୁରି କୋଶିଶ କରେଗି କି ଜିତନେ ବି ଆମର ଦେଶ କେ ଲୋକ ହେଁ ଇରାନ ମେ ଉନକୋ ସବକୋ ସେଫଲି ଲେ ଆନେ କା ହମ ଲୋଗୋଁ କି ବହୁତ ବଡ଼ି ଜିମ୍ମେଦାରୀ ହେ ଔର ଉସକୋ ହମ ଲୋଗ ପୁରା କରେଙ୍ଗେ। ଆଜ ଭି ୟେ ଏକ ପ୍ଲେନ ଜା ରହା ହେ ଫିର ସେ ତୁର୍କମେନିସ୍ତାନ ୱହାଁ ସେ ଅପନେ ଇଣ୍ଡିଆନ ନ୍ୟାସନାଲ୍ସ କୋ ଲାନେ କେ ଲିଏ ଔର ଜୈସେ ଜୈସେ ହମାରେ ୟେ ନମ୍ବର୍ସ ଔର ରିକ୍ୱେଷ୍ଟ ଆୟା କରେଙ୍ଗି ହମ ଲୋଗ ୟହାଁ ସେ ଚାର୍ଟର୍ଡ ଫ୍ଲାଇଟ୍ସ ଭେଜା କରେଙ୍ଗେ ଅପନେ ନ୍ୟାସନାଲ୍ସ କୋ ୱାପସ ଲାନେ। ହମ ଲୋଗୋଁ କେ ପାସ କରିବ 350 ସେ ଅଧିକ ରିକ୍ୱେଷ୍ଟ ଆ ଗଈ ହେଁ।
ସରକାର ବିଦେଶରେ ରହୁଥିବା ଭାରତୀୟଙ୍କ ସୁରକ୍ଷାକୁ ପ୍ରାଥମିକତା ଦେଉଛନ୍ତି ଏବଂ ବର୍ତ୍ତମାନ ପରିସ୍ଥିତିରେ ଇରାନ୍ରୁ ଭାରତୀୟମାନଙ୍କୁ ସୁରକ୍ଷିତ ଉଦ୍ଧାର ଏବଂ ସ୍ୱଦେଶ ପ୍ରତ୍ୟାବର୍ତ୍ତନ ଲାଗି ଉଦ୍ୟମ କରୁଛନ୍ତି। ତେହେରାନ୍ସ୍ଥିତ ଭାରତୀୟ ଦୂତାବାସ ସହ ଯୋଗାଯୋଗରେ ରହିବା ଲାଗି ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ 24 ଘଣ୍ଟିଆ ନିୟନ୍ତ୍ରଣ କକ୍ଷ ଖୋଲାଯାଇଛି। ତେହେରାନ୍ସ୍ଥିତ ଭାରତୀୟ ଦୂତାବାସରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ନମ୍ଘର ହେଉଛି 9891281095। 9891281095 ହ୍ୱାଟ୍ସଅପ୍ ନମ୍ଘର ହେଉଛି 9890104455। ସେହିପରି ନୂଆଦିଲ୍ଲୀରେ ଖୋଲାଯାଇଥିବା ନିୟନ୍ତ୍ରଣ କକ୍ଷ ନମ୍ଘର ହେଉଛି 800118797 ଏବଂ ହ୍ୱାଟ୍ସଅପ୍ ନମ୍ଘର ହେଉଛି 9199682918। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଅହମ୍ମଦାବାଦରେ ଏୟାର ଇଣ୍ଡିଆ ବିମାନ ଦୁର୍ଘଟଣାରେ ମୃତକଙ୍କ ମଧ୍ୟରୁ 211 ଜଣଙ୍କ ଡିଏନ୍ଏ ଚିହ୍ନଟ କରାଯାଇଛି। ଇତିମଧ୍ୟରେ 199 ଜଣଙ୍କ ମୃତଦେହ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିବା ଅହମ୍ମଦାବାଦ ସିଭିଲ୍ ହସ୍କିଟାଲ ଅଧୀକ୍ଷକ ଡାକ୍ତର ରାକେଶ ଯୋଶୀ ଗଣମାଧ୍ୟମକୁ କହିଛନ୍ତି। ସେ କହିଛନ୍ତି ଅନେକ ମୃତଦେହ ଦଗ୍ଧ ହୋଇଯାଇଥିବା କିମ୍ବା ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବାରୁ ସେମାନଙ୍କ ପରିଚୟ ପାଇବା ଲାଗି ଡିଏନ୍ଏ ନମୁନା ମେଳ କରାଯାଉଛି। ଦେଶରେ ଆଦିବାସୀ ସମ୍ପ୍ରଦାୟର ଜୀବନଶୈଳୀରେ ବ୍ୟାପକ ପରିବର୍ତ୍ତନ ଲାଗି ସରକାର ଉଦ୍ୟମ କରୁଛନ୍ତି। ଆଜି ଆକାଶବାଣୀ ସମ୍ଭାଦ ସହ ଏକ ସ୍ୱତନ୍ତ୍ର ସାକ୍ଷାତକାରରେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ ଜୁଏଲ ଓରାମ କହିଛନ୍ତି ତାଙ୍କ ମନ୍ତ୍ରଣାଳୟ ଗତ 11 ବର୍ଷ ମଧ୍ୟରେ ଆଦିବାସୀ ସମ୍ପ୍ରଦାୟ ପାଇଁ ଅନେକଗୁଡ଼ିଏ ଯୋଜନା କାର୍ଯ୍ୟକାରୀ କରିଛନ୍ତି। ସେମାନଙ୍କୁ ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ଲାଗି ମନ୍ତ୍ରଣାଳୟ ସ୍ୱତନ୍ତ୍ର ଯୋଜନାଗୁଡ଼ିକୁ ମଧ୍ୟ ଲାଗୁ କରିଛନ୍ତି। ସାକ୍ଷାତକାର ସମୟରେ ମନ୍ତ୍ରୀ ଶ୍ରୀ ଜୁଏଲ ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଏହିସବୁ ସ୍କୁଲ ସ୍ଥାପନ ହେବା ଫଳରେ ଆଦିବାସୀ ଛାତ୍ରଛାତ୍ରୀମାନଙ୍କୁ ଶିକ୍ଷା କ୍ଷେତ୍ରରେ ଲାଭାନ୍ୱିତ କରିଛି।
ଆଜ ଏଜୁକେସନ କେ ସ୍ତର ପେ ଏକଲବ୍ୟ ମଡେଲ ରେସିଡେନ୍ସିଆଲ ସ୍କୁଲ ୟେ 740 ହେ ଆପ କେନ୍ଦ୍ରୀୟ ବିଦ୍ୟାଳୟ ସେ ବି ଜ୍ୟାଦା ହୋନେ ଯା ରହା ହେ ହମ ଲୋକ ଜବାହର ନବୋଦୟ ବିଦ୍ୟାଳୟ ସେ ବି ଜ୍ୟାଦା ହୋନେ ଯା ରହା ହେ କ୍ୱାଲିଟି ଏଜୁକେସନ ଦେ ରହେ ଫ୍ରି ମେ ଆପକା ରହନେ କେ ଲିଏ ଖାନେ କେ ଲିଏ କପଡ଼ା ସେ ଲେକେ ରିଡିଂ ମେଟେରିଆଲ ସେ ଲେକେ ସବ କୁଛ ଦେ ରହେ ଜନଜାତି ମେ ୟେ ରିଏଲି ଗେମ ଚେଞ୍ଜର ହେ।
ଏହି ସାକ୍ଷାତକାର ଆଜି ରାତି 9:30 100.1 FM ଗୋଲ୍ଡ ଚ୍ୟାନେଲ ତଥା ସମସ୍ତ ନେଟୱାର୍କରେ ପ୍ରସାରଣ କରାଯିବ। ଆକାଶବାଣୀ ସମାଚାର ୟୁଟ୍ୟୁବ୍ ଚ୍ୟାନେଲ ନ୍ୟୁଜ୍ ଅନ୍ ଏଆଇଆର୍ ଅଫିସିଆଲରେ ମଧ୍ୟ ଏହା ଉପଲବ୍ଧ ହେବ। 4 ରାଜ୍ୟରେ ଆଜି 5 ବିଧାନସଭା ଆସନ ନିମନ୍ତେ ଉପନିର୍ବାଚନ ଜାରି ରହିଛି। ସୂଚନା ଅନୁଯାୟୀ ଦିନ 11 ସୁଦ୍ଧା ଗୁଜରାଟର ବିଶବଧାର ଆସନରେ 28%ରୁ ଅଧିକ ମତଦାନ ହୋଇଥିବା ବେଳେ କାଡ଼ି ବିଧାନସଭା ଆସନରେ 24% ମତଦାନ ହୋଇଛି। କେରଳର ନୀଳାମ୍ବରପୁର ଆସନରେ 30%ରୁ ଅଧିକ ମତଦାତା ସେମାନଙ୍କ ସାୟିଧାନିକ ଅଧିକାର ସାବ୍ୟସ୍ତ କରିଥିବା ବେଳେ ପଞ୍ଜାବର ଲୁଧିଆନା ବିଧାନସଭା ଆସନରେ 21%ରୁ ଅଧିକ ମତଦାନ ହୋଇଛି। ପଶ୍ଚିମବଙ୍ଗର କାଲିଗଞ୍ଜ ବିଧାନସଭା ଆସନରେ 31% ମତଦାନ ହୋଇଥିବା ଜଣାପଡ଼ିଛି। ଆସନ୍ତା ସୋମବାର ଦିନ ଏହି ସମସ୍ତ ଉପନିର୍ବାଚନର ଭୋଟ୍ ଗଣତି ହେବ। ତାମିଲନାଡୁର ତିରୁପୁରରୁ ପୁଲିସ 26 ବାଂଲାଦେଶୀ ନାଗରିକଙ୍କୁ ଗିରଫ କରିଛି। ସମ୍ପୃକ୍ତ ବାଂଲାଦେଶୀ ନାଗରିକମାନେ ଅବୈଧ ଭାବେ ତାମିଲନାଡୁରେ ରହୁଥିଲେ। ଏହି ଘଟଣାର ତଦନ୍ତ ଲାଗି ନିର୍ଦ୍ଦେଶ ଦିଆଯାଇଥିବା ଜଣାପଡ଼ିଛି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ନିଟ୍ ଏମ୍ବିବିଏସ୍ ପ୍ରବେଶିକା ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ବିହାରର ପାଟନା ଏବଂ ରାଞ୍ଚିର ଅନେକଗୁଡ଼ିଏ ସ୍ଥାନରେ ଚଢ଼ାଉ କରିଛି। ସୂଚନା ଅନୁଯାୟୀ ଏହି ପ୍ରଶ୍ନପତ୍ର ପ୍ରଘଟ ଘଟଣାର ମୁଖ୍ୟ ଷଡ଼ଯନ୍ତ୍ରକାରୀ କୁହାଯାଉଥିବା ସଞ୍ଜୟ ମୁଖିଆ ଏବଂ ଅନ୍ୟମାନଙ୍କ କାର୍ଯ୍ୟାଳୟ ଓ ବାସଗୃହରେ ଚଢ଼ାଉ ଏବଂ ଖାନତଲାସୀ କରାଯାଉଥିବା ଜଣାପଡ଼ିଛି। ଅଭିଯୁକ୍ତ ମୁଖିଆ ଅନ୍ୟ କେତେକ ପ୍ରତିଯୋଗିତାମୂଳକ ପରୀକ୍ଷାର ପ୍ରଶ୍ନପତ୍ର ପ୍ରଘଟ ମାମଲାରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ଚଳିତ ବର୍ଷ ଏପ୍ରିଲ ମାସରେ ବିହାର ପୁଲିସ୍ ମୁଖିଆକୁ ଗିରଫ କରିଥିଲା। ମହାରାଷ୍ଟ୍ରର ପୁନେର ଜେଜୁରୀ ମୋରଗାଓଁ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିବା ଲୋକଙ୍କ ପ୍ରତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସମବେଦନା ପ୍ରକାଶ କରିଛନ୍ତି। ଏହି ଘଟଣାରେ ସେ ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କ ଲାଗି ପ୍ରଧାନମନ୍ତ୍ରୀ ଜାତୀୟ ରିଲିଫ୍ ପାଣ୍ଠିରୁ 2 ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୂଳକ ରାଶି ଘୋଷଣା କରିଛନ୍ତି। ଆହତଙ୍କ ପାଇଁ 50,000 ଟଙ୍କା ଲେଖାଏଁ ଘୋଷଣା କରାଯାଇଛି। ପ୍ରଧାନମନ୍ତ୍ରୀ ମୋଦି ଆହତମାନଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଗତ ସନ୍ଧ୍ୟାରେ ପୁନେରେ ଏହି ଦୁର୍ଘଟଣାରେ 8 ଜଣଙ୍କ ମୃତ୍ୟୁ ଘଟିଥିଲା। ଭାରତ ଏବଂ ଇଂଲଣ୍ଡ ମଧ୍ୟରେ 5 ବିଶିଷ୍ଟ କ୍ରିକେଟ୍ ଟେଷ୍ଟ ସିରିଜ୍ ଆସନ୍ତାକାଲିଠାରୁ ଆରମ୍ଭ ହେବ। ଲିଡ୍ସର ହେଡିଙ୍ଗ୍ଲି କ୍ରିକେଟ୍ ଗ୍ରାଉଣ୍ଡରେ ପ୍ରଥମ ମ୍ୟାଚ୍ ଅନୁଷ୍ଠିତ ହେବ। ବିରାଟ କୋହଲି ଏବଂ ରୋହିତ ଶର୍ମା ଟେଷ୍ଟ କ୍ରିକେଟ୍ରୁ ଅବସର ଘୋଷଣା କରିବା ପରେ ଏହି ସିରିଜ୍ରେ ଶୁଭମନ୍ ଗିଲ୍ ଭାରତୀୟ ଦଳର ନେତୃତ୍ୱ ନେଉଛନ୍ତି। ସିରିଜ୍ ଆରମ୍ଭ ହେବା ପୂର୍ବରୁ ଉପ ଅଧିନାୟକ ରିଷଭ ପନ୍ତ କହିଛନ୍ତି ଏହି ସିରିଜ୍ରେ ଭାରତ ଉନ୍ନତ ଖେଳ ପ୍ରଦର୍ଶନ କରିବ। ତିନି ଦେଶ ଗସ୍ତ କରି ବିଶ୍ୱଶାନ୍ତିର ବାର୍ତ୍ତା ପ୍ରଚାର କଲେ ପ୍ରଧାନମନ୍ତ୍ରୀ। ଦୀର୍ଘସୂତ୍ରୀ ପ୍ରତିରକ୍ଷା ସହଯୋଗ ଯୋଜନା ଲାଗି ସମ୍ମତି ପ୍ରକାଶ କଲେ ଭାରତ ଓ କ୍ରୋଏସିଆ। ଇରାନ୍ରୁ ସୁରକ୍ଷିତ ସ୍ୱଦେଶ ପ୍ରତ୍ୟାବର୍ତ୍ତନ କଲେ 110 ଭାରତୀୟ ଛାତ୍ରଛାତ୍ରୀ। ଅହମ୍ମଦାବାଦ ବିମାନ ଦୁର୍ଘଟଣାରେ 211 ଜଣଙ୍କ ମୃତଦେହ ଚିହ୍ନଟ ସୂଚନା। ଦେଶରେ ଆଦିବାସୀ ସମ୍ପ୍ରଦାୟର ଜୀବନଶୈଳୀରେ ପରିବର୍ତ୍ତନ ଲାଗି ଉଦ୍ୟମ କରୁଛନ୍ତି ସରକାର, କହିଲେ କେନ୍ଦ୍ର ଆଦିବାସୀ ବ୍ୟାପାର ମନ୍ତ୍ରୀ। ଏବଂ ଆସନ୍ତାକାଲିଠାରୁ ଆରମ୍ଭ ହେବ ଭାରତ ଇଂଲଣ୍ଡ ମଧ୍ୟରେ ପାଞ୍ଚ ମ୍ୟାଚ୍ ବିଶିଷ୍ଟ କ୍ରିକେଟ୍ ଟେଷ୍ଟ ସିରିଜ୍। ସମ୍ବାଦ ଶେଷ ହେଲା।